ହ୍ୟାଲୋ, ମୋ ନାଁ ମାମା ସାହୁ। ମୁଁ ଫାଷ୍ଟ ସୋନବସ୍ତୀ 50 ନମ୍ବର ୱାର୍ଡରେ ରୁହେ। ଆଉ ଏଠି ଆମର ମୁଖ୍ୟତଃ ବଡ ସମସ୍ୟା ହେଉଛି ଆମର ଡ୍ରେନ ସମସ୍ୟା। ଡ୍ରେନଟା ପୁରା କଭର ଅପ୍ ହେଇଗଲାଣି, ସେଟା ଟୋଟାଲି ବର୍ଷା ହେଲେ ବର୍ଷା ପାଣି ଯାଉନି। ଆଉ ଏବେ ଆଗକୁ ସେ ଯଦି ଆଉ ଟିକେ ବର୍ଷା ହବ, ସିଏ ଘରେ ଘରେ ପାଣି ପଶିବ, ଆଉ ସେଥିପାଇଁ ଆମେ ବହୁତ ବଡ ସମସ୍ୟାର ସମ୍ମୁଖୀନ ହଉଛୁ। ଆଉ ଦ୍ୱିତୀୟ ସମସ୍ୟା ହେଉଛି ପାଣି ଯଦି ଦୁଇ ଟାଇମ୍ ଦିଆଯାଆନ୍ତା, ସକାଳେ ଥରେ ସନ୍ଧ୍ୟାବେଳେ ଥରେ ବୋଲେ ଭଲ ଲାଗନ୍ତା, କାହିଁକିନା ଦିନ ବେଳେ ଦଉଛି, ଲୋକମାନେ କିଏ ରହୁଛନ୍ତି ନ ରହୁଛନ୍ତି, କାମକୁ ଯିଏ ଯାଉଛି ସିଏ ପାଣି ରଖିପାରୁନାହାନ୍ତି, ପାଣି ପାଉନାହାନ୍ତି। ସେଥିପାଇଁ ସେଟା ଦୁଇ ଓଳି ଯଦି ପାଣି ଦିଆଯାଆନ୍ତା ଭଲ ହୁଅନ୍ତା ଆମମାନଙ୍କ ପାଇଁ।